ଡାବସ ଜିନିର ପୁଣି ପିଉଛ ଡାବ ଆମ୍ବସ ଜିନିର ତମେ ଖାଉଛ ଆମ୍ବ ଡାବସ ଜିନିର ପୁଣି ପିଉଛ ଡାବ ଯେମିତି ହେଇଛ ଯେମିତି ଚାହୁଁଛ ଯେମିତି ହେଇଛ ଯେମିତି ଚାହୁଁଛ ଲାଗୁଛି ଏ ସିଜିନିରେ ତମେ 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 ପୁରା ଘାଣ୍ଟି ଦବ ପୁରା ଘାଣ୍ଟି ଦବ କ୍ଷୀରରେ ଗାଧେଇ ମହୁରେ ଭିଜିଛ ସତେ କି ଛପନ ଛରି ଆଜିକାଲି ତମେ ଦେଖିଲେ ଲାଗୁଛ ସିନେମା ପୋଷ୍ଟର ପରି ବୟସ କହୁଛି ଷୋହଳରୁ ବେଶୀ ସତରରୁ ଟିକେ ଦିଲ ଫିଗର ଦେଖିଲେ ଜାଣି ହଉନାହିଁ ହବ ତମେ କେତେ କିଲ ଯେମିତି ଚାଲୁଛ ଯେମିତି ହଲୁଛ ଯେମିତି ଚାଲୁଛ ଯେମିତି ହଲୁଛ ଲାଗୁଛି ଏ ଦୁନିଆକୁ ତମେ 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 ପୁରା ଫେଣ୍ଟି ଦବ ପୁରା ଫେଣ୍ଟି ଦବ ବୋଉଙ୍କର ଗେଲା ଝିଅ ବୋଲି ଦେଖିଲେ ଲାଗୁଛି ମୁହଁ ସେଇ ଲାଗି ଏତେ ଚିକଣ ଦିଶୁଛ ଛୁଞ୍ଚିରେ ଖାଉଛ ଘିଅ ହରିବ ଗୁଲିଆ ସାଇଥୋକାଙ୍କର ଛାତିଟା ଫାଟିଲେ ଫାଟୁ ମୋ ଆରେ ଟିକେ ଚାହିଁଦିଅ ଖାଲି ପାରୁ ଦୋଷଟା କଟୁ ସାବନି ସାବନି ଲାଗୁଛ ସାବନି 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 ଲାଗୁଛ ସାବନି ମତେ ବାହାଇଗଲେ ତମେ 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 ଗୋରା ଫିଟି ଯିବ ଗୋରା ଫିଟି ଯିବ ଆମ୍ବ ସିଜିନିର ତମେ ଖାଉଛ ଆମ୍ବ ଡାବ ସିଜିନିର ପୁଣି ପିଉଛ ଡାବ ଆମ୍ବ ସିଜିନିର ତମେ ଖାଉଛ ଆମ୍ବ ଡାବ ସିଜିନିର ପୁଣି ପିଉଛ ଡାବ ଯେମିତି ହେଇଛ ଯେମିତି ଚାହୁଁଛ ଯେମିତି ହେଇଛ ଯେମିତି ଚାହୁଁଛ ଲାଗୁଛି ଏ ସିଜିନିରେ ତମେ 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 ପୁରା ଘାଣ୍ଟି ଦବ
ପୁରା ଘାଣ୍ଟି ଦବ
ପୁରା ଫେଣ୍ଟି ଦବ ଫିଟି ଯିବ